ॐ नमो भगवते वासुदेवाय। षष्ठ स्कन्ध चतुर्दश अध्याय। शुक चरण धरि राजा सानन्द मने कले पूजा। परीक्षित उवाच भो मुनि शुण सावधाने एत संशय मोर मने। भो मुनि असंभव कथा वृत्र असुरर व्यवस्था। रजतामस भावतार पापी अटई वृत्रासुर। अखिल हेतु भगवाने ताहार मतिवाके सने। सत्व प्रधान देवगण निर्मल आत्मा मुनि जन। मुकुंद पाद पंकजरे एहांक मन नोहे स्थिरे। रजगुणरे युक्त होई संसारे जेते कछई। एहांक मध्ये केहि जन श्रेय करई आचरण। एहांक मध्ये केहि नरे मुख्य बांछन्ति ए संसारे। ताहांक मध्ये केहि जन कष्टे लभन्ति भगवान। दुर्लभ मुनि मानंकर विष्णु भकत जेउनर। कोटिके गोटिए जे थाई सुनिमा सावधान होई। स्वभावे वृत्र अति पाप लोकंकु देई अछि ताप। केमन्ते महा घोर रणे तामति हेला नारायणे। एणे संशय मन मोर फेरि कहिबा मुनिवर। जे वृत्र घोर संग्रामरे बळे तोषिला वज्र धरे। सुत उवाच संतोषे राजा प्रश्न शुणि आनन्दे जे बादरायणी। हरस होइ मुनिवर वचन कहन्ति मधुर। सुकवाच शुण राजन एक मने जे इतिहास पुरातने। वेद व्यासंक वाक्य मुहि नारद तहु शुणि छई। पूर्वे सुर सेन देशर थिला जे एक नृपवर। चित्रकेतु नाम ताहार कामधेनु पृथ्वी जाहार। दश नियुत पत्नी तार रूपे की देवा पटांतर। जेते कथिले तार नारी पुत्र जे नोहिला काहारी। रूपे सुंदर मनोहर विद्या संपद मति धीर। ए सर्व गुण अछि तार सुतन लभि चिंता भर। हरि हरि बोल। अमात्य संपद सहिते पट्ट महिषी तार जेते। काम दुघार प्राय महि सुख नोहिले तार केहि। सुणरा जन एक दिने से चित्र केतुर भुवने। ଅଙ୍ଗିରା ଋଷି ବ୍ରହ୍ମସୁତ ମିଳିଲେ ରାଜାର ଅଗ୍ରତ ସ୍ୱଇଚ୍ଛା ଲୋକରେ ବିହାର ମିଳିଲେ ଚିତ୍ର କେତୁପୁର ତାହାଙ୍କୁ ଦେଖି ନୃପବର ସତ୍ୱରେ କଲେ ନମସ୍କାର ଉତ୍ତମ ଆସ ନେବସାଇ ପୂଜିଲେ ପାଦ୍ୟ ଅର୍ଘ୍ୟ ଦେଇ ସୁଖେ ଆସନେ ବସି ଋଷି ଚିତ୍ରକେତୁକୁ ପରଶଂସି ଭକତି ଦେଖିଣ ତାହାର ଆଶିଷ ଦେଲେ ମୁନିବର ରାଜାକୁ କରି ଆଶ୍ୱାସନ କହନ୍ତି ମଧୁର ବଚନ ହେ ରାଜା ଚିତ୍ର କେତୁ ଶୁଣ ତୁମ୍ଭର ପରମ କଲ୍ୟାଣ ତୁମ୍ଭର ପାତ୍ର ମନ୍ତ୍ରୀ ଯେତେ କୁଶଳ ଟିକି ଏ ସମସ୍ତେ ଦାରାତ ନୟ ଭୃତ୍ୟ ଯେତେ ସୁହୃଦ ପରଜା ସହିତେ ଯାହାର ଆତ୍ମା ଆତ୍ମ ବସ ତାହାର ବସ ଏ ଅଶେଷ ଯାହାର ଆତ୍ମା ବସ ହୋଇ ସର୍ବତ୍ର ପୂଜ୍ୟ ସେ ଅଟଇ ଆତ୍ମସମ୍ପଦ ତୋର ଯେତେ ଅମାତ୍ୟପୁର ବାସୀ ଯେତେ ତୁମ୍ଭର ପ୍ରିୟ ନୋହେ କେହି ଏମନ୍ତ ପ୍ରାୟ ମୁଁ ମଣଇ ଚିନ୍ତା ମଳିନ ମୁଖ ତୋର ଅଲବ୍ଧ କାମ ନୃପବର ଶୁକବାଚ ଶୁଣ ପରୀକ୍ଷ ନୃପମଣି ସେ ରାଜା ମୁନି ବାକ୍ୟ ଶୁଣି ହୃଦରେ ପୁତ୍ର କାମି ହୋଇ ବିରସେ ମୁନିଙ୍କି କହି ଚିତ୍ରକେତୁ ବାଚ ଭୋମୁନି ତୁମ୍ଭ ଅଗୋଚରେ କିଏ ବା ଅଛି ଏ ସଂସାରେ ପ୍ରାଣୀର ଅନ୍ତର ବାହାରେ ଦେଖ ତପସ୍ୟା ପ୍ରଭାବରେ ତଥାପି ଆଜ୍ଞା ପରମାଣେ କହିବି ଶୁଣ ସାବଧାନେ ମନରେ ଯେବେ ଚିନ୍ତା ମୋର ପ୍ରଶ୍ନ ଯେ କଲ ମୁନିବର ଦେବଗଣଙ୍କୁ ଯେ ଦୁର୍ଲଭ ସାମ୍ରାଜ୍ୟ ସମ୍ପଦ ବିଭବ ପୁତ୍ର ବିହୀନେ ମୋର ଦେହି କେବେ ହେ ସୁଖ ନ ଲଭଇ କ୍ଷୁଧା ତୃଷାରେ କ୍ଷୀଣ ଜନ ନ ଲୋଡ଼େ ବିନୁ ଅନ୍ନପାନ ହୋ ମହାଭାଗ ମୁନିବର କେମନ୍ତେ ତରିବି ସଂସାର ପିତୃଋଣରୁ ମୋତେ ପାର କରିବା ହେଉ ମୁନିବର ପୁତ୍ର ଯେ ମନ୍ତେ ମୋର ହୋଇ ସଂସାର ଦୁଃଖରୁ ତରଇ ଶ୍ରୀ ଶୁକବାଚ ରାଜାର ଶୁଣି ଏ ବଚନ କୃପାଳୁ ବ୍ରହ୍ମାଙ୍କ ନନ୍ଦନ ଯଜ୍ଞ କରିଣ ମୁନିବର ଆରାଧି ଅଖିଳ ଈଶ୍ୱର ରାଜାର ଜ୍ୟେଷ୍ଠ ଯେହୁ ନାରୀ କୃତଦ୍ୟୁତି ନାମ ତାହାରି ଯଜ୍ଞର ଚରୁ ତାକୁ ଦେଲେ ରାଜାକୁ ଏମନ୍ତ କହିଲେ ହରି ହରି ବୋଲ ଭୋଚିତ୍ର କେତୁ ନୃପବର ହୋଇବ ଏକ ତୋ କୁମର ହରଷ ଶୋକ ଦେବ ତୋତେ କହି ଚଳିଲେ ଶୂନ୍ୟ ପଥେ ଚିତ୍ର କେତୁର ତହୁ ସେହି କୃତଦ୍ୟୁତି ଯେ ମହାଦେଇ ଚତୁର ମା ଭୋଜନ ମାତ୍ରକେ ଗର୍ଭ ଧଇଲେ ସେହୁ ସୁଖେ ଅଙ୍ଗିରା ମୁନିର ପ୍ରସାଦେ ଗର୍ଭ ହୋଇଲା ଅପ୍ରମାଦେ ଅଗ୍ନିରୁ କୃତିକା ଯେ ମନ୍ତ ଗର୍ଭ ଧଇଲା ସେହି ମତ ତାହାର ଗର୍ଭ ପ୍ରତିଦିନେ ଶୁକ୍ଳ ପକ୍ଷର ଚନ୍ଦ୍ର ଜେହ୍ନେ ଚିତ୍ର କେତୁ ତେ ଯେ ରାଜନ ଗର୍ଭ ବଢ଼ିଲା ଦିନୁ ଦିନ ଏମନ୍ତ ପୂର୍ଣ୍ଣ ସମ୍ଭତ୍ସରେ ଜନ୍ମିଲା ତାହାର କୁମରେ ସୁରସେ ନରେ ଯେତେ ଲୋକ ହରଷ ଲଭିଲେ ଅନେକ ପରମାନନ୍ଦେ ସେ ରାଜନ ତକ୍ଷଣେ କଲା କସ୍ନାହାନ ସୂଚି ହୋଇଣ ନୃପବର ଭୂଷିତ ହୋଇ ଅଳଙ୍କାର ବ୍ରାହ୍ମଣ ଆଣି ବେଦ ଧର୍ମ कला से पुत्र जात कर्म ब्राह्मणी सुवर्ण रजत देला से धेनु सत सत पृथ्वी गज हय मान देला से विविध वसन जे लोक जहा बांछा कले मन संतोषे ताल भिले प्राणी संतोषे मघवान बरसा कर इजेशन पुत्र आयुष जस धर्म विवृद्धि अर्थे देला दान कष्टरे लभिला जे सुत ताठारे स्नेहता बहुत दरिद्र जेन्हे धन पाई तेसने हरस से होई माता जे अति स्नेह भरे मोह होइला पुत्र ठारे कृतद्युति स पत्नी माने दुखित संतति विहीने चित्र केतुर स्नेह होई पुत्रवती भारी जात ही अन्य जे पत्नी माने थांती से भावे नाही स्नेह मती अपरे दुख ताहांकर राजार जेणु अनादर से माने मने दुख करी आत्मार निंदा कुआचरी पापिष्ठि एहु कृतद्युति धिक एहार जे संतति गृह संपद जे स्वामीर धिक एहेऊ दुराचार एश पतणी रचरणे दासी होइलु अकारणे दासीर किय बा संताप से जेबे स्वामीर समीप मानन लभु आंभे क्षणे दासीर दासी होई जेन्हे सपत्नी पुत्र विभूतिरे अंध होइले क्रोध भरे सकले एक चित्त हेले राजा रो हिंसा आचरिले दारुण चित्त स्त्री जन क्रोधे होइले हत ज्ञान स्वामी कु अति क्रोध कले गरल कुमार कु देले एहा न जाने कृतद्युति सपत्नी मानंकर गति पुत्र सु आईथिला घरे गला से गृह अभ्यंतरे अनेक बेल तहु गला पुत्र आणीब मने कला धाई बोल उत्तर भूसखी पुत्र आण मोर ताहार आज्ञा पाई धाई बालक निकटे मिलई देखिला सोई अच्छी पुत्र लेउटी पड़ी छिता नेत्र प्राण इंद्रिय नाही तार देखी से पड़ीला भूमिर हत होइली बोली धाई पड़ीला चेतना होराई बेनिकर रे हृदय ताड़ी आरते छाड़ीला जे रड़ी ता सुनी पाट महादेई धाईला असंभाल होई पुत्रर निकटे मिलिला मृत पुत्र को से देखिला रंभाद्रुम की बात भरे तेसने पड़ीला भूमिरे तक्षणे मोह से पाइला केशव सन खसी गला राजार अंतपुर जन स्त्री पुरुष हेरा जन रोदन सुनीण अइले समस्ते शोकरे मजिले हरि हरि बोल कहिबा सुण नृपवर जेते कस पत्नी ताहार अंतरे सुख से आचरी बाहे कपट शोक करी पुत्र मरण राजा सुनी मृत्युर कारण न जानी मोहरे नदी सई पथ पद पाद के ज्ञान हत स्नेह बंधनु शोक बढ़ी मूर्छित होई छाड़े रड़ी अमात्य आदि जेते जन देखु अछंती से राजन ମୃତ ବାଳକ ପାଦ ତଳେ ପଡ଼ିଲା ଯାଇ ମତି ଭୋଳେ। ଖସିଣ ପଡ଼ି ଅଛି କେଶ ବିଚିତ୍ର ପରିଧାନ ବାସ ଦୀର୍ଘ ନିଶ୍ୱାସ ସେ ଛାଡ଼ଇ ନୟନୁ ଅଶ୍ରୁ ଜଳ ବହି ନିରୋଧ କଣ୍ଠ ଦ୍ୱାର ହୋଇ ବଚନ ନ ପାରଇ କହି ପତିକୁ ଦେଖି ଶୋକ ଭର ମରଣ ଦେଖି କୁମରର କୃତଦ୍ୟୁତି ଯେ ମହାଦେଇ ବିଚିତ୍ର ବିଳାପ କରଇ ସ୍ତନ ଯୁଗଳ ଯେ ତାହାର ମଣ୍ଡିତ କୁଙ୍କୁମ ପଙ୍କର ଅଞ୍ଜନ ସହିତେ ଲୋତକ ଧୌତ କଲା ତାର ବକ୍ଷ କେଶ ହୋଇଲା ଅସମ୍ଭାଳ ଖସି ପଡ଼ିଲା ପୁଷ୍ପମାଳ କୁରରୀ ପ୍ରାୟ ଶୋକ ଭରେ ରୋଦନ କରେ ଉଚ୍ଚ ସ୍ୱରେ ହେ ବିଧି ମତି ତୋ ଦାରୁଣ ବାଳକ ପ୍ରାୟ ଆଚରଣ ସକଳ କରି ନିରିମାଣ ଆପଣେ କରୁ ତୁ ଭଞ୍ଜନ ସାନ ମରଇ ବଡ଼ ଥାଇ ଏହାର ନିଦାନ ନ ପାଇ ଯେବେ ସଂସାରେ ପ୍ରାଣୀଙ୍କର ଅକ୍ରମ ଜନ୍ମ ମରଣର ସ୍ନେହ ପାଶକୁ ବଢ଼ାଇଣ କିମ୍ପାଇଁ କରୁ ରଣ ଭଣ ଏମନ୍ତେ ସୃଷ୍ଟି ତୋ ଭିଆଣ ଅଜ୍ଞାନୀ ପରାଣୀ ଯେ ସନ ହେତାତ ତନୟ ମୋହର ଦେଖୁ କି ନାହୁଁ ତୋ ପିୟର ଶୋକ ସାଗରେ ମୋତେ ଥୋଇ ଛାଡ଼ିଣ ନ ଯାବାବୁ ତୁହି ମୁଁ ଯେ ପାପିଷ୍ଟି ଦୁଃଖୀ ଜନ ତୁ ମୋତେ ନ ଯାଓ ଛାଡ଼ିଣ ତୋର ଆଶ୍ରୟ ଅବା ମୁହିଁ ଦୁସ୍ତର ତମରୁ ତରଇ। ହରି ହରି ବୋଲ। ଦାରୁଣ ଜମ ବସ ହୋଇ ଛାଡ଼ି ନ ଯାଅ ମୋତେ ତୁହି ଉଠ ହେ ନୃପତି ନନ୍ଦନ ଆନନ୍ଦେ କର ସ୍ତନ୍ୟ ପାନ ସମବୟସୀ ଯେ କୁମରେ ଡାକୁ ଅଛନ୍ତି ବାବୁ ତୋରେ ବାଳୁତ ସଙ୍ଗେ ତୁ ବିହର ବହୁତ ନିଦ୍ରା ଦୂର କର ମୋହର ଶୋକ ତୁନିବାର ରୋଦନ୍ତି ପିୟର ତୋହର ହରସ ଆନନ୍ଦ ପଙ୍କଜ ତୋହର ନ ଦେଖିତ ନୁଜ ଦାରୁଣ ଜମକି ତୋହରେ ଘେନାଇ ଗଲା ନିଜ ପୁରେ ଏଣୁ ତୋ କୋମଳ ବଚନ ଶୁଣଇ ନାହିଁ ରେ ନନ୍ଦନ ସୁକୋବାଚ ମୃତ ପୁତ୍ରର ଠାରେ ତାର ବିଳାପ ଶୁଣି ନୃପବର ଚିତ୍ର କେତୁ ମଗ୍ନ ଶୋକରେ ରୋଦନ କରେ ଉଚ୍ଚ ସ୍ୱରେ ବିଳାପ ପତ୍ନୀର ସହିତେ ନୃପର ଦେଖିଣ ସମସ୍ତେ ଯେତେ ଅମାତ୍ୟ ଆଦି ତାର ରୋଦନ କଲେ ଉଚ୍ଚ ସ୍ୱର ସ୍ତ୍ରୀ ପୁରୁଷ ଯେତେ ଜନ ସକଳେ ହେଲେ ଅଚେତନ ଏମନ୍ତେ ଶୁଣ ନୃପବର ସକଳେ ଅତି ଦୁଃଖତର রাজন দুঃখ দেখি মুনি অঙ্গিরা নারদঙ্কু ঘেনি শীঘ্রণ বেনি জনে গলে রাজার নবরে মিলিলে ভুলই দাস জগন্নাথ চিত্র কেতু শোক চরিত ভাবে বলই দাস জগন্নাথ ভাবে চিত্র কেতু শোক চরিত
হরি হরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং ষষ্ঠ স্কন্ধে চিত্রকেতু বিলাপো নাম চতুর্দশ অধ্যায়।